ମୋ ନାଁ ମାନି ସ୍ୱାଇଁ, ମୁଁ 9 ନମ୍ବର ୱାର୍ଡ ରଙ୍ଗମାଟି ତଳ ସାହିରୁ କହୁଛି। ଆମ ସାହିରେ ଆଗରୁ ଡ୍ରେନ୍ର ଅସୁବିଧା ବହୁତ ଥିଲା, ଯୋଉଟା କି ଜାମ୍ ହେଇକିରି ବହୁତ ପ୍ରୋବ୍ଲେମ୍ ହଉଥିଲା, ଆଉ ଅଳିଆ ପାଣି ଗୁଡା ରାସ୍ତା ଉପରେ ବି ଯାଉଥିଲା। ଆଉ ଆମେ ସୁଫା ତରଫରୁ BMCC କୁ ଜଣେଇଥିଲୁ, ଯୋଉଟା କି ସେମାନେ ସେଟାକୁ ଡ୍ରେନ୍ଟା ସଫା କରୁଛନ୍ତି, ଆଉ ଏବେ ଆମ ରାସ୍ତା ଉପରେ ବି ଠିକ ସେ ପାଣି ଯିବା ଆସିବା କରୁଛ, ଅଳିଆ ପଳିଆ ପଡୁନି। ସେଥିପାଇଁ ଧନ୍ୟବାଦ।